ସେଥିପାଇଁ ଆମର କୃଷ୍ଣ ଚେତନା ଆନ୍ଦୋଳନର ସମସ୍ତ ଭକ୍ତ ମନ୍ତ୍ର ଜପ କରନ୍ତି ବା କୀର୍ତ୍ତନ କରନ୍ତି ଏବଂ ଏ ହରେ କୃଷ୍ଣ ମନ୍ତ୍ର ବା ମହାମନ୍ତ୍ର ସମସ୍ତେ ଜପ କରନ୍ତି କୀର୍ତ୍ତନ କରନ୍ତି କିମ୍ବା ଯେ ଚିନ୍ତାମଣି ପ୍ରକାର ସଦ୍ମସୁ ବ୍ରହ୍ମ ସଂହିତା କିମ୍ବା ନୃସିଂହ ସ୍ତୋତ୍ର ଇଦ ନୃସିଂହ ପରତ ନୃସିଂହ ଯତ୍ନାମି ତତ ନୃସିଂହ ଏପରି କିଛି ମନ୍ତ୍ର ମହାମନ୍ତ୍ର କୃଷ୍ଣ ଚେତନା ଆନ୍ଦୋଳନ ଭକ୍ତ ଗଣ ବରାବର ଜପ କୀର୍ତ୍ତନ ଆଦି କରନ୍ତି ଇନ୍ ବଡି ସୁଡ୍ ପ୍ରାକ୍ଟିସ୍ ଇନ୍ ଟୁ ଚାଣ୍ଟ ସମ୍ ମନ୍ତ୍ର ପରଫେକ୍ଟଲି ସୋ ଦ୍ୟାଟ୍ ଇଭିନ୍ ଦୋ ହି ମେ ବି ଇମ୍ପରଫେକ୍ଟ ଇନ୍ ସ୍ପିରିଚୁଆଲ୍ କନ୍ସିୟସନେସ୍ ଦିସ୍ ଲାଇଫ୍ ନେକ୍ସଟ ଲାଇଫ୍ ହି ୱିଲ୍ ନଟ୍ ଫର୍ଗେଟ୍ କୃଷ୍ଣ କନ୍ସିୟସନେସ୍ ଇଭିନ୍ ଇଫ୍ ହି ବିକମ୍ସ ଆନ୍ ଏନିମଲ୍ ପ୍ରତ୍ୟେକ ବ୍ୟକ୍ତି ଏ ମନ୍ତ୍ର ଜପ ଅଭ୍ୟାସ କରିବା ଉଚିତ ଯଦିଓ ଏ ଜନ୍ମରେ ସେ କିଛି ସିଦ୍ଧି ଲାଭ ନ କରିପାରନ୍ତି ତଥାପି ପରଜନ୍ମରେ ନିଶ୍ଚୟ ତାଙ୍କୁ ସୁଯୋଗ ମିଳିବ ସେ କିଛି ଅଧିକ ଅଗ୍ରଗତି କରିବେ ସେ ଯେପରି ପତିତ ହେ ମାନବେତର ଜନ୍ମି ପାଇଲେ ସୁଦ୍ଧା ସୁଯୋଗ ଦିଆଯାଉଛି ଅଫକୋର୍ସ ଏ ଡିଭୋଟି ସୁଡ୍ ଟ୍ରାଏ ଟୁ ପରଫେକ୍ଟ କ୍ରିଷ୍ଣ କନ୍ସିୟସନେସ୍ ଇନ୍ ଦିସ୍ ଲାଇଫ୍ ଫର୍ ସିମ୍ପଲି ଅଣ୍ଡରଷ୍ଟାଣ୍ଡିଙ୍ଗ କ୍ରିଷ୍ଣ ଆଣ୍ଡ ହିଜ୍ ଇନ୍ଷ୍ଟ୍ରକ୍ସନ୍ସ ଆଫ୍ଟର୍ ଗିଭିଂ ଅଫ୍ ଦିସ୍ ବଡି ଅନ୍ ରିଟର୍ନ ହୋମ୍ ବ୍ୟାକ୍ ଟୁ ବଡି କିନ୍ତୁ ମାନବ ଜନ୍ମ ଯେତେବେଳେ ମିଳିଛି ଏଇ ଜନ୍ମରେ ସେ ଲାଭ କରିବା ପାଇଁ ଚେଷ୍ଟା କରିବା ଉଚିତ ଏ ଜନ୍ମରେ ହେଇପାରିବ କୃଷ୍ଣଙ୍କୁ ବୁଝିପାରିଲେ ତାଙ୍କର ଉପଦେଶ କଥା ତତ୍ତ୍ୱରେ ବୁଝିପାରିଲେ ନିଶ୍ଚୟ ସିଦ୍ଧି ଲାଭ କରି ଏ ଜନ୍ମରେ ଭଗବତ ଧାମକୁ ଫେରିଯାଇପାରିବ ଇଭିନ୍ ଇଫ୍ ଦେର୍ ଇଜ୍ ସମ୍ ଫଲ୍ ଡାଉନ୍ ପ୍ରାକ୍ଟିସ୍ କୃଷ୍ଣ କନ୍ସିୟସ୍ ନେଭର୍ ଗୋଜ୍ ଆଣ୍ଡ୍ ଭେନ୍ ଯଦି କିଛି ଅଧପତନ ହେଇଯାଏ ତଥାପି କୃଷ୍ଣ ଚେତନା ଅଭ୍ୟାସ କିଛି ନଷ୍ଟ ହୁଏ ନା ବୃଥା ଯାଏ ନା ଫର୍ ଏକ୍ଜାମ୍ପଲ୍ ଅଜାମିଳ ଇନ୍ ଇଜ୍ ଭୟ ଅଜାମିଳର ଉଦାହରଣ ଦିଆଯାଉଛି ଯିଏକି ତାର ବାଲ୍ୟାବସ୍ଥାରେ ବାଳକ ଅବସ୍ଥାରେ ତାଙ୍କର ପିତାଙ୍କର ନିର୍ଦ୍ଦେଶରେ ନାରାୟଣ ନାମ ଉଚ୍ଚାରଣ କରୁଥିଲେ ପରେ ଯୁବକ ବୟସରେ ତାଙ୍କର ପତନ ହେଲା। ସେ ମଦ୍ୟପ ହେଲେ, ବେଶ୍ୟାସକ୍ତ ହେଲେ, ବଦମାସ ଚୋର ଖଣ୍ଟ ତସ୍କରେ ଫେରି ହେଲେ, ତଥାପି ନାରାୟଣ ନାମ ସେ ସ୍ମରଣ କରିପାରିଛନ୍ତି। ତାଙ୍କର ସାନ ପୁତ୍ର ନାମ ନାରାୟଣ ରଖିଥିଲେ, ଯାହାକି ମୃତ୍ୟୁ ସମୟରେ ଯମଦୂତ ମାନେ ଆସିଥିଲେ, ସେତେବେଳେ ସେ ନାରାୟଣ ଶବ୍ଦ ଉଚ୍ଚାରଣ ନାମ ଉଚ୍ଚାରଣ କରିଥିଲେ। Therefore, we should not forget the chanting of Hare Krishna mantra under any circumstances. Sethipai, amko ee upadesa iti dhya jaunchi, kuns prakar prasthitri, ami Hare Krishna mantra japa tyag kariba uchitune, bulijiba uchitune. It will help us in greatest danger as we find in the life of Gajendra. Gajendra antara jivanaru ee kathantra sikhyai mulchi, eparigi mahaan vipadale madhyo, ee amko sajya kariba. ଏ ହେଲା ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ଗୋପାଳ ମହାରାଜଙ୍କ ଭାଷ୍ୟ। ତେବେ ଏଠି ଗୋଟେ କଥା କୁହାଯାଉଛି ଯେ ଗଜେନ୍ଦ୍ର ପୂର୍ବ ଜନ୍ମର ସ୍ତୋତ୍ରକୁ ମନେ ପକାଇପାରିଲେ। ପୂର୍ବ ଜନ୍ମରେ ସେ ଇନ୍ଦ୍ରଦ୍ୟୁମ୍ନ ରାଜା ଥିଲେ, କୌଣସି ଅପରାଧ କଲେ ତାପରେ ବର୍ଣ୍ଣନା ଆସିବ, ଯାହାଫଳରେ ଏ ଜନ୍ମରେ ସେ ଅସ୍ଥି ଜନ୍ମ ପାଇଛନ୍ତି, ଗଜେନ୍ଦ୍ର ହୋଇଛନ୍ତି। ହେଲେ ସୁଦ୍ଧା ପୂର୍ବ ଜନ୍ମରେ ଯେଉଁ ସାଧନା କରିଥିଲେ ତାହା ବୃଥା ଯାଇନି, ତାହା ରହିଛି। ସେଥିପାଇଁ କୁହାଯାଏ ଯେ ଏ ଯେଉଁ ପରମାର୍ଥିକ ମାର୍ଗରେ ଯେଉଁ ସାଧନା ଆମେ କରୁଛେ ତାହା କୌଣସି ପ୍ରକାର ନଷ୍ଟ କିଛି ହେବ ନା। ଅବ୍ୟୟ ଅକ୍ଷୟ ବୋଲି କୁହାଯାଏ, ଏହାର ଅବ୍ୟୟ ଅକ୍ଷୟ, କୌଣସି ପ୍ରକାର ନଷ୍ଟ ହେଉନା, କୌଣସି ପ୍ରକାର କ୍ଷତି ଏଠି ନାହିଁ, ସବୁ ଲାଭ ଅଛି। ଦୈବକ୍ରମେ ଯଦି ପତନ ହେଇଯାଉଅଛି କୌଣସି କାରଣବଶତଃ, କୌଣସି ଅପରାଧବଶତଃ, ତଥାପି ସେ ସାଧନା ଯାହା କରାଯାଇଛି ତାହା ନଷ୍ଟ ହେଉନି, ତାହା ରହିଛି। ତେବେ ପତନ ଯୋଗୁଁ ଯେଉଁ ଉନ୍ନତି, ସେ ଉନ୍ନତିଟା ବ୍ୟାହତ ହେଇଗଲା, ଉନ୍ନତି ଆଉ ହେଲା ନା, ଉନ୍ନତି ବାଧାପ୍ରାପ୍ତ ହେଲା। ସେ ଜନ୍ମରେ ହେଇପାରିଥାନ୍ତା କିନ୍ତୁ ତାହା ହେଇପାରିଲା, କିନ୍ତୁ ଯାହା ସେ ସାଧନ କରିଛନ୍ତି ତାହା ନଷ୍ଟ ହେଇନି, ତାହା ରହିଛି। ଏହା ହେଉଛି ଅବ୍ୟୟ ଅକ୍ଷୟ, ଏ ସ୍ୱତଃସିଦ୍ଧ କଥା, ଏଥିରେ କ୍ଷତି ହେବାର କିଛି ଜିନିଷ ନାହିଁ। ପରେ ଭଗବାନ ସୁଯୋଗ ଦେବେ ଯେଉଁଥିରେ କି ସେ ତାକୁ ଯାହା କହନ୍ତି ବାସ୍ମୃତି ପଦାରୂଢ ହେବ, ବା ଯେଉଁ ସ୍ଥିତିରୁ ତ୍ୟାଗ କରିଛନ୍ତି ବା ଯେଉଁ ସ୍ଥିତିରୁ ପତନ ହେଇଛି ସେଇ ସ୍ଥିତିରୁ ପୁଣି ଉନ୍ନତି କରିବାର ସୁଯୋଗ ମିଳିବ। ଏ କଥା ଅଛି ଶ୍ରୀମଦ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ସେ କଥା କୁହାଯାଇଛି। ଯୋଗ ଭ୍ରଷ୍ଟର କଥା ଯେତେବେଳେ ଜିଜ୍ଞାସା କରିଛନ୍ତି ଅର୍ଜୁନ, ଭଗବାନ କୃଷ୍ଣ ତାର ଉତ୍ତର ଦେଇଛନ୍ତି, ଏଥିରେ କିଛି କ୍ଷତି ନୁହେଁ ନା। ଏପରିକି ଏ ଗଜେନ୍ଦ୍ର ଉପାଖ୍ୟାନରୁ ମଧ୍ୟ ଆମକୁ ଜଣାଯାଉଛି, ଏ ଶିକ୍ଷା ମିଳୁଛି, ସେ ମାନବତର ଯୋନି ପାଇଥିଲେ ସୁଦ୍ଧା ତାର ପୂର୍ବ କଥାଟା ମନେ ପଡ଼ିଲା, ପୂର୍ବ ସ୍ତୋତ୍ର ମନେ ପଡ଼ିଲା, ତାହାକୁ ସେ ଯେ ବର୍ତ୍ତମାନ ଜପ କଲେ, ଯାହାଫଳରେ ବର୍ତ୍ତମାନ ବିପଦରୁ ଉଦ୍ଧାର ପାଉଛନ୍ତି। ଏ କଥା କୁହାଯାଉଛି। ଗଦା ଗଦାମୀଙ୍କର ଉଦାହରଣ ମଧ୍ୟ ଏଠି ଦିଆଯାଇଛି। ସେଇଠି ପଞ୍ଚମ ସ୍କନ୍ଧରେ ଦିଆଯାଇଥିବା ଭରତ ଉପାଖ୍ୟାନ ଆମର ଅଛି, ରାଜା ଭରତଙ୍କର ଉପାଖ୍ୟାନ ଅଛି। ରାଜା ଭରତ ମୃଗ ଜନ୍ମ ପାଇଲେ, କିନ୍ତୁ ମାନବତର ଜନ୍ମ ପାଇଲେ ସୁଦ୍ଧା ତାଙ୍କର ସେ ବିସ୍ମୃତ ହେଇନଥିଲେ, ତାଙ୍କର ଯେଉଁ ସାଧନା ସେ କରିଥିଲେ ତାହା ବିସ୍ମୃତ ହେଇନଥିଲେ, ତା ବର୍ଣ୍ଣନା ମଧ୍ୟ ଦିଆଯାଇଛି। ଏପରି ବହୁ ପ୍ରମାଣ ଅଛି ଆମର ଏଇ ବୈଦିକ ଶାସ୍ତ୍ର ମାନଙ୍କରେ ଯେ ଏ ହେଉଛି ଅବ୍ୟୟ ଅକ୍ଷୟ, ଏଥିରେ କିଛି କ୍ଷତି ହେବାର ଜିନିଷ ନାହିଁ। ତେବେ ମାନବ ଯୋନି ଯେତେବେଳେ ମିଳୁଛି, ସୁଦୁର୍ଲଭ ଯୋନି ସୁଯୋଗ ମିଳିଛି, ସେଇ ଜନ୍ମରେ ଜଣେ ସାଧନା କରି, ଭକ୍ତି ସାଧନା କରି ସିଦ୍ଧିଲାଭ କରିପାରିବ, ଏ ସୁଯୋଗ ନିଶ୍ଚିତ ଅଛି। କିନ୍ତୁ ଯଦି କେହି ସେପରି ଯାହା କହନ୍ତି ଅତ୍ୟନ୍ତ ନିଷ୍ଠା ପରାୟଣ ନ ହେଇଥାନ୍ତି, ନା ସିରିୟସନେସ୍ ନମ୍ରତା ନଥାଏ ତାଙ୍କର, କୌଣସି ଅପରାଧ କରନ୍ତି ତାହେଲେ ତାଙ୍କର ପତନ ହୁଏ, ତା ନିଶ୍ଚିତ କଥା। ହେଲେ ସୁଦ୍ଧା ସେ ତଦ୍ୱାରା କ'ଣ ହୁଏ ନା, ସେ ଜନ୍ମରେ ଯେଉଁ ସିଦ୍ଧି ଲାଭ ହେଇଥାନ୍ତା, ଯେଉଁ ଅଗ୍ରଗତି କରିପାରିଥାନ୍ତି, ତାହା ବ୍ୟାଥ ହେଇଗଲା, ତାହା ବନ୍ଦ ହେଇଗଲା, ସେଠି ରହିଗଲା। ପର ଜନ୍ମରେ ସୁଯୋଗ ପୁଣି ଭଗବାନ ଦେବେ, ଯାହା କହନ୍ତି ଶ୍ରୋତଂ ସର୍ବଭୂତାନ, ଭଗବାନ କୃଷ୍ଣ ଯେ ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ସେ ସବୁବେଳେ ମଙ୍ଗଳ ଚିନ୍ତା କରୁଛନ୍ତି, ଏ ନିଶ୍ଚିତ କଥା। ସେଥିପାଇଁ ଏପରି ସୁଯୋଗ ମଧ୍ୟ ସେ ଦଉଛନ୍ତି। ମାନବତର ଯୋନି ପାଇଲେ ସୁଦ୍ଧା ପୁଣି ଏ ପ୍ରକାର ସୁଯୋଗ ମଧ୍ୟ ଭଗବାନ ଦଉଛନ୍ତି, ଯେଉଁଥିରେ କି ସେ ଜୋନିରେ ତାର ସ୍ମରଣ ଆସୁଛି, ତା ସ୍ମରଣ ଆସୁଛି। ଏ ଗଜେନ୍ଦ୍ର ଉପାଖ୍ୟାନରୁ ଏ କଥା ଆମକୁ ଶିକ୍ଷା ମିଳୁଛି। ସେଥିପାଇଁ ଉପଦେଶ ଆମକୁ ଦିଆଯାଉଛି, ଯାହା ଯେମିତି ହଉ, ଯେକୌଣସି ପରିସ୍ଥିତି ହଉ, ସୁଦ୍ଧା ଏ ଭଗବାନଙ୍କ ନାମ ଭଜନ ନାମ ଛାଡ଼ିବ ନା। ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ଯେତେ ବାଧା ଆସୁ, ଯେତେ ବିପଦ ଆସୁ, ଯେତେ ଯାହା କୁହନ୍ତି ଉତ୍ସାହ ରଟନା ହଉ ନା କାହିଁକି, ଯେତେ ବିପଦ ଆସୁ ନା କାହିଁକି, କୌଣସି ପ୍ରକାର ପରିସ୍ଥିତିରେ କସ୍ମିନ୍ କାଳେ ହରିଭଜନ ଛାଡ଼ିବ ନା। ଏ ଉଦାହରଣ ଆଚାର୍ଯ୍ୟମାନେ ଏ ଉପଦେଶ ଆପଣଙ୍କୁ ବାରମ୍ବାର ଦେଇଛନ୍ତି, କେବେ ହେଲେ ହରିଭଜନ ଛାଡ଼ିବ ନା। ଏ କଥା ଭୌତିକ ଜଗତ ପଦେ ପଦେ ବିପଦାନ, ପ୍ରତି ପଦକ୍ଷେପରେ ବିପଦ ଅଛି, ନାନା ସମସ୍ୟା ଅଛି, ଏ ନିଶ୍ଚିତ ଅଛି, ଏ ନିଶ୍ଚିତ ଅଛି, ଏ ଯେ ନାହିଁ ଏ କଥା କହିହବ ନା, ଏ ବରାବର ଅଛି। ହେଲେ ସୁଦ୍ଧା ଆମମାନଙ୍କୁ ଏ ସୁଯୋଗ ମିଳିଛି, ଭଗବତ ଦୁର୍ଲଭ ମାନବ ଜନ ମିଳିଛି, ସେତେବେଳେ ସୁଯୋଗ ମିଳିଛି ଆମକୁ ଯେ ମାନବ ଜନ୍ମରେ ପରମାର୍ଥ ଲାଭର ସୁଯୋଗ ମିଳିଛି। ଏ ସୁଯୋଗ ଅନ୍ୟ ଜନ୍ମରେ ନାହିଁ, ଆମେ ଏ ଜନ୍ମରେ ଲାଭ କରିପାରିବା ତାହା। ସେଥିପାଇଁ ଯେ ବୁଦ୍ଧିମାନ ମାନବ ବୁଦ୍ଧିମାନ ବ୍ୟକ୍ତି ସେ ନିଶ୍ଚିତ ହବ, ଦୃଢ଼ ନିଶ୍ଚିତ ହବ ଯେ ନା ଏଇ ଜନ୍ମରେ ମୁଁ ନିଶ୍ଚିତ ଭାବରେ ସିଦ୍ଧି ଲାଭ କରିବି। ସେଥିପାଇଁ ଏଠି ମତେ ସିରିୟସନେସ୍ ଯାହା କହନ୍ତି, ବଡ଼ ଗମ୍ଭୀରତା ସହକାରେ ନିଷ୍ଠା ସହକାରେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କର ଆନୁଗତ୍ୟରେ ସାଧନ ଭଜନ କରିବ, କୌଣସି ପ୍ରକାର ଯାହା କହନ୍ତି ଶୀତଳତା ପ୍ରକାଶ କରିବ ନା, ସାଧନ ଭଜନରେ କୌଣସି ପ୍ରକାର ଶୀତଳତାକୁ ପ୍ରଶ୍ରୟ ଦିଆଯିବ ନା, ଏଇଟା କଥାଟା କୁହାଯାଉଛି। ଆଉ ଅପରାଧ କଥା କୁହାଯାଉଛି, ଆମକୁ ଶିକ୍ଷା ଦିଆଯାଉଛି, ଅପରାଧ ଯଦି ସଚେତନ ହବ, ନିରପରାଧରେ ଭଜନ ସାଧନ କରିବ, ନିରପରାଧରେ ନାମ ନେଲେ କୃଷ୍ଣ ପ୍ରେମ ମିଳିବ, ଏ କଥା ଆମର ଉପଦେଶ ଦିଆଯାଉଛି। ସେଥିପାଇଁ ଅପରାଧ ବିଷୟରେ ବହୁ ଶିକ୍ଷା ଆମକୁ ଦିଆଯାଉଛି। ଆଉ ଯେ ଏଇ ଜନ୍ମରେ ନିଶ୍ଚିତ ଭାବରେ ମୁଁ ଲାଭ କରିବି, ଏ ନିଶ୍ଚିତତା ପୋଷଣ କରନ୍ତି ଏବଂ ତଦନୁଯାୟୀ ସାଧାରଣତା ସହକାରେ ଆସାଧନ ଭୋଜନ କରନ୍ତି, ସେ ନିଶ୍ଚିତ ସିଦ୍ଧି ଲାଭ କରିବେ, ଏଥିରେ ସନ୍ଦେହ କିଛି ନା। କିନ୍ତୁ ଯେଉଁମାନଙ୍କର କିଛି ଶିଥିଳତା ରହେ, କିଛି ଅପରାଧ କରନ୍ତି, ସେମାନଙ୍କର ପତନ ହୁଏ, ପତନ ହେଲେ ଅଗ୍ରଗତି ବ୍ୟାହତ ହେଇଗଲା, ସେଠି ଆଉ ଅଗ୍ରଗତି ହବ ନା, ସେଠି ବନ୍ଦ ହେଇଗଲା, ତା ଫଳରେ ପରଜନ୍ମରେ ନିଜ ଯୋନି ଲାଭ ହଉଛି। ଏ ଗଜେନ୍ଦ୍ର ଇନ୍ଦ୍ର ଦ୍ୟୁମ୍ନ ରାଜା ଥିଲେ, ଗଜେନ୍ଦ୍ର ଜନ୍ମ ପାଉଛନ୍ତି, ଭରତ ମୃଗ ଯୋନି ପାଇଲେ, ଏପରି କଥା ଅଛି, ଏପରି ଅନେକ ଅନେକ ଉଦାହରଣ ଅଛି। ହେଲେ ସୁଦ୍ଧା ସେ ନଷ୍ଟ ହେଇନି, ସେ ପୂର୍ବ ସାଧନା ତାହା ରହିଛି, ଆଉ ଭଗବାନ ସୁଯୋଗ ମଧ୍ୟ ଦଉଛନ୍ତି, ଯେଉଁଥିରେ ତାହା ସ୍ମୃତି ପନ୍ଥା ଆରମ୍ଭ ହେଉଛି, ସ୍ମୃତି ପନ୍ଥା ଆରମ୍ଭ ହେଉଛି, ପରଜନ୍ମରେ ପୁଣି ମିଳିବ ଏ ସୁଯୋଗ, ଏଇଟା ନିଶ୍ଚିତ କଥା। ତେବେ ଏଇ ଜନ୍ମରେ ଆମେ କାହିଁକି ନ କରିପାରିବା, ଏ ହେଉଛି ବୁଦ୍ଧିମତା ଆମର, ଯେ ବୁଦ୍ଧିମାନ ବ୍ୟକ୍ତି ସେ ଗୋଟିଏ ଜନ୍ମରେ ଲାଭ କରିବ ନିଶ୍ଚିତ ଭାବରେ, ଯେତେବେଳେ ସୁଲଭ ମାନବଜନ ମିଳିଛି ସେତେବେଳେ ନିଶ୍ଚିତ ଭାବରେ ଲାଭ କରିବାର ସୁଯୋଗ ମିଳିଛି, ତାକୁ ହରେଇ ଦେବା ଉଚିତ ନୁହେଁ, ହରେଇ ଦେଲେ ଯେ ପୁଣି କେବେ ସୁଯୋଗ ମିଳିବ। ରାଜା ଭରତଙ୍କୁ ତିନିଟି ଜନ୍ମ ବିତେଇବା ପାଇଁ ପଡ଼ିଲା, ତିନି ଜନ୍ମ ବିତେଇବା ପାଇଁ ପଡ଼ିଲା, ତେଣୁ ଆମକୁ ଏପରି କେତେ ଜନ୍ମ ବିତେଇବାକୁ ପଡ଼ିବ ତାର ମଧ୍ୟ କିଛି ଯଥା ନାହିଁ। ହେଲେ ସୁଦ୍ଧା ଏଇଠି ନଷ୍ଟ ହେବାର ଜିନିଷ କିଛି ନାହିଁ, ଯାହା ଆମେ ଗୋଟିଏ ଜନ୍ମରେ ପାଇବା ଆଉ କାହିଁକି ଅନେକ ଜନ୍ମ ବିତେଇବାକୁ ଦେବା, ତାହା ବୁଦ୍ଧିମତା ନୁହେଁ। ହେଲେ ସୁଦ୍ଧା ଏ ସୁଯୋଗ, ଏ କଥା ଆମକୁ ଦିଆଯାଉଛି, ଏ ଶିକ୍ଷା ଦିଆଯାଉଛି, ଏତେ ନଷ୍ଟ ହେବାର କିଛି ଜିନିଷ ନାହିଁ, ଏ ହେଉଛି କଥା। ଏ ତ ବହୁ ଉଦାହରଣ ଆମର ଅଛି, ଏପରି ମଧ୍ୟ ଅନେକ ଅନେକ ଉଦାହରଣ ଅଛି। ଶିବାନନ୍ଦ ସେନଙ୍କର କୁକୁର କଥା ଅଛି, କୁକୁର ଯୋନି ପାଇଥିଲା, ଶିବାନନ୍ଦ ସେନଙ୍କରେ କୁକୁର ହେଇକି ରହିଥିଲା, ହେଲେ ସୁଦ୍ଧା ସେ ସୁଯୋଗ ଯୋଗୁଁ ତାକୁ ମିଳିଛି। କୁକୁର ଅବସ୍ଥାରେ ମଧ୍ୟ ସେ ଶ୍ରୀମନ୍ ଚୈତ୍ର ମହାପ୍ରଭୁଙ୍କର କୃପା ଲାଭ କରିଛନ୍ତି, ଚୈତ୍ର ମହାପ୍ରଭୁ ପ୍ରତି ତ ପାବନ, ସମସ୍ତଙ୍କ ପ୍ରତି କୃପା ଆବର୍ଷଣ କରିଛନ୍ତି, ସେ କେବଳ ଯେ ମାନବ ପ୍ରତି କରିଛନ୍ତି ତା ନୁହେଁ, ମାନବ ପ୍ରାଣୀ ସମସ୍ତଙ୍କ ପ୍ରତି, ଝାରିଖଣ୍ଡ ମନ ମଧ୍ୟରେ ଗତି କଲାବେଳେ ବାଘ ସିଂହ ହରିଣ ଇତ୍ୟାଦି ଇଦ ପ୍ରାଣୀମାନଙ୍କ ଉପରେ କୃପା ବର୍ଷଣ କରି ତାଙ୍କୁ ହରେକୃଷ୍ଣ କୀର୍ତ୍ତନ କରେଇଛନ୍ତି। ତେଣୁ ଶିବାନନ୍ଦ ସେନଙ୍କର କୁବୁରୁ ମଧ୍ୟ ମହାପ୍ରଭୁଙ୍କର କୃପା ପାଇଛନ୍ତି, ଭକ୍ତ ଘର ହୋଇଛି, ଭକ୍ତ ଘର ହୋଇଛି, ଭଜନ କୀର୍ତ୍ତନ ଶୁଣୁଛି, ଇଏ କମ ସୁଯୋଗ ନୁହେଁ। ପୂର୍ବ ଜନ୍ମର ଥିଲା ତାର ସାଧନା କୌଣସି ବଳରେ ପତିତ ହେଇଯାଇକିରି ଗୁରୁଜନ୍ମ ପାଇଯାଇଛି, ହେଲେ ସୁଦ୍ଧା ସୁଯୋଗ ମିଳିଛି, ଏ ସୁଯୋଗ ମିଳେ। ତେଣୁ ଏ ଯେଉଁ ଭକ୍ତି ସାଧନା ପରମାର୍ଥିକ ସାଧନା ଏଥିରେ ବୃଥା ଯାଉନି, ଏ ଶିକ୍ଷା ଦିଏ ଆମକୁ ସେ ବୃଥା କିଛି ଯାଉନି, ଏଥିରେ ସବୁ ଲାଭ ଅଛି, ନଷ୍ଟ ହେଉନାହିଁ, ଅବ୍ୟ ଅକ୍ଷୟ ନଷ୍ଟ ହେଇଯାଉନି। ଷଷ୍ଠ ଅଧ୍ୟାୟ ଭଗବତ ଗୀତାରେ ସେଇ କଥା ଭଗବାନ କୃଷ୍ଣ କହିଛନ୍ତି, ଭାଗବତର ଏପରି ବହୁ ଉପାଖ୍ୟାନ ଅଛି ଯେଉଁଠି ଏ ଶିକ୍ଷା ମଧ୍ୟ ମିଳୁଛି, ଏ ଗଜେନ୍ଦ୍ର ଉପାଖ୍ୟାନ ତାହେଲେ ଶିକ୍ଷା। ସେଥିପାଇଁ କସ୍ମିନ୍ କାଳେ କୌଣସି ପ୍ରକାର ପରିସ୍ଥିତିରେ ଯେତେ ବିପଦଜନକ ପରିସ୍ଥିତି ଆସୁ, ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ଯେତେ ଅସୁବିଧା ଆସୁ, ଅଛି ତ ଏଠି ଆସିବ, ଅପମାନ ଆସିବ, ନାନା ଲାଞ୍ଛନା ଆସିବ, ନାନା ଗଞ୍ଜଣା ଆସିବ, ନାନା କଥା ଆସିବ, ତା ତ ନିଶ୍ଚୟ ହେବ, କିନ୍ତୁ କସ୍ମିନ୍ କାଳେ ଛାଡ଼ିବାର ନାହିଁ, ହରିଭଜନ ଛାଡ଼ିବ ନାହିଁ, ଏ କଥା କହିଛି। ହରିଭଜନ କେବେ ଛାଡ଼ିବ ନା, ଯେଉଁ ଛାଡ଼ି ଦିଅନ୍ତି ସେମାନେ ମହାମୂର୍ଖ, ମହାମୂର୍ଖ, କେବେ ଛାଡ଼ିବାର ନାହିଁ। ଇଏ ଆଚାର୍ଯ୍ୟମାନେ ମହାଜନମାନେ ଏ ଉପଦେଶ ଆମକୁ ଦେଇଛନ୍ତି, ଆଉ ଏଇଟା କାମ ଦେବ ନିଶ୍ଚିତ ଭାବରେ। ଲାଇକ୍ ଇଟ୍ ହେଲ୍ପ ଅସ୍ ଗ୍ରେଟେଷ୍ଟ ଡେଞ୍ଜର ଆଜ୍ ଫାଇନ୍ ଇନ୍ ଲାଇଫ୍। ଗଜେନ୍ଦ୍ର ପାଠ୍ୟାନ ଶିକ୍ଷା ମିଳିଯାଇ ପାରିବ, ବହୁ ପାଠ୍ୟାନ ଅଛି, ଏ ଶିକ୍ଷା ଆମକୁ ମିଳୁଛି। ତେଣୁ ଇଏ ହେଉଛି ବୁଦ୍ଧିମତା, ସେ ହେଉଛି ବୁଦ୍ଧିମାନ ବ୍ୟକ୍ତି ଯେ କି କସ୍ମିନ୍ କାଳେ କୌଣସି ପ୍ରକାର ପରିସ୍ଥିତିରେ ହରିଭଜନ ଛାଡ଼େ ନା, ବ୍ୟକ୍ତି ସାଧନା ପରମାର୍ଥିକ ସାଧନାରେ ବିରତ ହବ ନା, ହବାର କୌଣସି କଥା ହିଁ ନାହିଁ। ସେ ମୂର୍ଖ ଯେ ଛାଡ଼ିଦିଏ, ଯେ ହୋଇଯାଏ, ସେ ମୂର୍ଖ, ମହାମୂର୍ଖ ସେ, ଏହିପରି ମୂର୍ଖ ଆମକୁ ପ୍ରଶ୍ରୟ ଦିଆଯିବ ନା, ସେ ହେଉଛି କଥା। ଓଂ ନମୋ ଭଗବତେ ତସ୍ମୈ ଯତ ଏତଚିଦାତ୍ମକଂ ପୁରୁଷାୟାଦି ବୀଜାୟ ପ୍ରେଷାୟ ବିଧିମହି। ଶ୍ରୀ ଗଜେନ୍ଦ୍ର ଉବାଚ ଓଂ ନମୋ ଭଗବତେ ତସ୍ମୈ ଯତ ଏତଚିଦାତ୍ମକଂ ପୁରୁଷାୟାଦି ବୀଜାୟ ପରେଶାୟା ଧିମହି। ଟ୍ରାନ୍ସଲେସନ୍ ବାଇ ଶ୍ରୀ ପ୍ରଭୁପା, ଓଡ଼ିଆ ଅନୁବାଦ କୁହାଯାଉଛି। ଗଜେନ୍ଦ୍ର କହିଲେ, ମୁଁ ସେ ଭଗବାନ ପରମ ପୁରୁଷ ଭଗବାନ ବାସୁଦେବଙ୍କୁ ପ୍ରଣାମ ଜଣାଉଛି, କାରଣ ତାଙ୍କ ଯୋଗୁଁ ହିଁ ଏ ଭୌତିକ ଶରୀର କ୍ରିୟାଶୀଳ ହେଇଛି, ଚିରାତ୍ମା ଉପରେ ସେ ଏ ଶରୀର ମଧ୍ୟରେ ରହିଥିବା ହେତୁ କ୍ରିୟାଶୀଳ ହେଇଛି, ସେଥିପାଇଁ ସେ ଯେ କି ସମସ୍ତଙ୍କର କାରଣ ପରମ କାରଣ, ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ଏପରିକି ବ୍ରହ୍ମା ଶିବ ଆଦି ବିଶିଷ୍ଟ ଦେବତାମାନଙ୍କ ଦ୍ୱାରା ମଧ୍ୟ ସେ ପୂଜ୍ୟ, ସେ ସମସ୍ତ ଜୀବଙ୍କ ହୃଦୟରେ ପ୍ରବେଶ କରିଛନ୍ତି, ମୁଁ ତାଙ୍କୁ ଧ୍ୟାନ କରୁଛି। ପ୍ରପଦ୍ୟେ ସ୍ୱୟଂ ଭୁବଂ ଇଦଂ ଜେନେଦଂ ଚ ଇଦଂ ସ୍ୱୟଂ ଯୋସ୍ମାତ୍ ପରସ୍ମାତ୍ ପରସ୍ତଂ ପ୍ରପଦ୍ୟେ ସ୍ୱୟଂ ଭୁବଂ। ଟ୍ରାନ୍ସଲେସନ୍ ବାଇ ଶ୍ରୀ ପ୍ରଭୁପାଦ। ଗଜେନ୍ଦ୍ର ପ୍ରାର୍ଥନା କରି କହୁଛନ୍ତି, ସେ ପରମେଶ୍ୱର ଭଗବାନ, ସେ ହେଉଛନ୍ତି ସମସ୍ତଙ୍କର ପରମ ଆଧାରସ୍ଥଳ, ଯାହାଙ୍କ ଠାରୁ ଏ ଦୃଶ୍ୟ ଜଗତ ଉତ୍ପନ୍ନ ହୋଇଛି, ସେ ଯେଉଁ ପରମ ପୁରୁଷ ଏହି ଦୃଶ୍ୟ ଜଗତକୁ ସୃଷ୍ଟି କରିଛନ୍ତି, ଏ ଦୃଶ୍ୟ ଜଗତର ସେ କାରଣ। ତଥାପି ହି ଇଜ୍ ଡିଫରେଣ୍ଟ ଫ୍ରମ୍ ଦି କଜ୍ ଆଣ୍ଡ ରିଜଲ୍ଟ, ସେ କାର୍ଯ୍ୟ କାରଣ ଠାରୁ ଭିନ୍ନ। ମୁଁ ସେ ପରମେଶ୍ୱର ଭଗବାନଙ୍କ ଠାରେ ପ୍ରପନ୍ନ ହେଲି ଯେ ସ୍ୱୟଂ ସମ୍ପୂର୍ଣ୍ଣ ଅଟନ୍ତି, ହେଲା ଶ୍ଳୋକର ଅର୍ଥ। ଗୀତା ନବମ ଅଧ୍ୟାୟରେ ଭଗବାନ କଥା କହିଛନ୍ତି, ମୟା ତତୋ ଇଦଂ ସର୍ବଂ ଜଗତ ବ୍ୟକ୍ତି ମୂର୍ତ୍ତିନା, ଅର୍ଥ ମୁଁ ସେ ଭଗବାନ ଯାହାଙ୍କ ଉପରେ ସମସ୍ତ ଆଧାରିତ, ମୋ ଉପରେ ବା ମୋର ଶକ୍ତି ଉପରେ ଆଧାରିତ, ଯେପରି एक मूलमय पात्र ये भूमि पर आधारित द प्लेस वेर एन अर्थन पॉट रेस इज ऑल्सो अर्थ जो भूमि पर ये मूलमय पात्र रहुची ताही रहुची भूमि बा मृत्तिका देन ओरिजिन देन अगेन द अर्थन पॉट इज मैन्युफैक्चर्ड बाय पॉटर द बॉडी इज अ प्रोडक्ट ऑफ अर्थ जो कुंभकार मूलमय पात्र तैयारी करुची तार शरीर मध्य ए मूर्तिकार उत्पन्न The potter's wheel with which the pot is made is an expansion of earth. Kumbhakara do chakra jhasadjare se munava patra nirmana karuchi ta madhya umutikar eko vistar. And the ingredients from which the pot are made are also earth. Jung upadhanaru e munava patra nirmita huchi se upadhanar madhya umutikar. As confirmed in Shruti mantra jatova imani jayanti जायन्ते येन जातानि जीवन्ति यत्पर्यन्ति अभिसंविशन्ति द ओरिजिनल कॉज ऑफ एवरीथिंग इज द सुप्रीम पर्सनालिटी गॉड समस्त मूल कारण होचंती से परमेश्वर भगवान एंड आफ्टर बीइंग एनिहिलेटेड एवरीथिंग एंटर्स इनटू हिम सब विनाश विनष्ट व ध्वंस होगा पर ताठे ही प्रविष्ट होती प्रकृति जानते मामिका दस दि सुप्रीम लॉर्ड द पर्सनालिटी गॉड एंड लॉर्ड रामचंद्र लॉर्ड कृष्ण द ओरिजिनल कॉज ऑफ एवरीथिंग तेणु इपरी भाव रे से परमेश्वर भगवान रामचंद्र को बा कृष्ण को से समस्त मूल कारण ईश्वर परम कृष्ण सचिदानंद विग्रह अनादिराज गोविंद सर्वकारण कारण ब्रह्म संहितार कहे कृष्ण परमेश्वर गोविंद नाम रे परिचित परमेश्वर परम नियंत्रणकारी तांकर एक शरीर अच्छी जहाँकि सचित आनंदमय से समस्त मूल आदि सर्व आदि किंतु तांकर आदि नाही से अनादि एवं समस्त कारण परम कारण द लॉर्ड इज द कॉज ऑफ एवरीथिंग बट देयर इज नो कॉज फॉर हिम भगवान होचंती सबरो कारण किंतु तांकर किसी कारण नाही सर्वं खल्लिदं ब्रह्मा मस्तानि सर्वभूतानि न चाहन्ति सुवस्थित ऑल्दो ही इज एवरीथिंग इज पर्सनालिटी इज डिफरेंट फ्रॉम द कॉस्मिक मैनिफेस्टेशन जदियो से सब किसी तथापि तांकर जो व्यक्तित्व व शरीर ताहा ए भौतिक प्रकाश भौतिक ठार भिन्न ये है ये श्लोक उपरे दिया प्रमाणार्थ गुरुदेव श्री श्रीमती श्रीमती वेदांत स्वामी रूपाजी महाराज भाष्य।